ହ୍ୟାଲୋ, ମୋ ନାଁ ଅଜିତ କୁମାର ସାହୁ। ମୁଁ କେନ୍ଦୁଝର ଜିଲ୍ଲା ମୁରୁଷମା ଗ୍ରାମରୁ କହୁଅଛି। ମୁଁ ମୋ ଉପବନ ବାଣୀର ଜଣେ ନିୟମିତ ଶ୍ରୋତା। ଗତ ସପ୍ତାହରେ ପ୍ରସାରିତ ହୋଇଥିବା ସ୍ତନ୍ୟପାନର ଗୁରୁତ୍ୱ ବାଣୀଟିକୁ ମୁଁ ଭଲ ଭାବରେ ଶୁଣିଲି। ତାକୁ ଶୁଣି ସାରିଲା ପରେ ମୁଁ ନିଜେ ଉପଲବ୍ଧି କଲି ଯେ ବାସ୍ତବରେ 6 ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ମା କ୍ଷୀର ହିଁ ଯଥେଷ୍ଟ, ଅନ୍ୟ ବାହାର ଜିନିଷ କିଛି ଦେବା ଆବଶ୍ୟକ ନାହିଁ। କିନ୍ତୁ ଗାଁ ଗହଳିରେ ସ୍ତ୍ରୀ ଲୋକମାନେ, ମା ମାନେ, ବୟସ୍କ ଜେଜେମା ମାନେ ସେମାନେ ଛୁଆମାନଙ୍କୁ ମହୁ ପାଣି, ଚିନି ପାଣି, ମିଶ୍ରି ପାଣି ଇତ୍ୟାଦି ଦିଅନ୍ତି। ବାସ୍ତବରେ ଏହାଦ୍ୱାରା ସେମାନେ ସଂକ୍ରମିତ ହୋଇଥାନ୍ତି, ବିଭିନ୍ନ ରୋଗର ଶିକାର ହୋଇଥାନ୍ତି। ଏଣୁ ଏପରି ଦେବା ଆବଶ୍ୟକ ନୁହେଁ, କେବଳ ମା କ୍ଷୀର ହିଁ ତାଙ୍କ ପାଇଁ ଏକ ଅମୂଲ୍ୟ ବରଦାନ। ତେଣୁ ଏହି ବାର୍ତ୍ତାଟାକୁ ଯଦି ସବୁ ମା ମାନେ ମାନି ଚଳନ୍ତି ଏବଂ ନିଜ ନିଜ ଶିଶୁକୁ କେବଳ 6 ମାସ ପର୍ଯ୍ୟନ୍ତ ମା କ୍ଷୀର ହିଁ ଦିଅନ୍ତି, ତାହେଲେ ନିଶ୍ଚିତ ଭାବରେ ଶିଶୁ ସୁସ୍ଥ ଶିଶୁଟିଏ ପାଇବା ସଙ୍ଗେ ସଙ୍ଗେ ସୁସ୍ଥ ସମାଜ ମଧ୍ୟ ଗଠନ କରାଯାଇ ପାରିବ। ଜୟ ଜୀ।